आकाशवाणी। संवाद पढ़ुछन्ति शुभेंदु कुमार पंडा। मुख्य संवाद, आह्वानर समाधान सह छात्रछात्री जातीय दायित्व को बहन करिबा उपरे गुरुत्व देले प्रधानमंत्री। आईआईटी दिल्लीर 57वां समावर्तन समारोह कले संबोधन। मुंबई ठारे NUCFTCर नूतन कार्यालय उद्घाटन कले स्वराष्ट्रमंत्री। कविगुरु रवींद्रनाथ टैगोरंक 85वां पुण्यतिथि अवसर में देशवासीक श्रद्धांजलि। हिमाचल प्रदेश में सड़क दुर्घटन 7 जनकर मृत्यु एवं कोरिया मास्टर्स 300 बैडमिंटन टूर्णामेंटर महिला एकक वर्गर फाइनाल रे पहुंचिले भारतर अस्मिता चलिया। प्रत्येक निष्पत्ति क्षेत्र में जातीय स्वार्थ को प्राथमिकता प्रदान करने को प्रधानमंत्री नरेन्द्र मोदी छात्र छात्री को आह्वान देते। आईआईटी दिल्लीर 57वां समावर्तन समारोह को संबोधन कर श्री मोदी कहते, प्रत्येक पदक्षेप देश को किपर लाभ पहुंचाई पार से दिग्वे चिंता करने आवश्यक। प्रत्येक पीढ़ी निज समय आह्वानर सम्मुखीन होता है और यार समाधान सह जातीय दायित्व को बहन करें। स्नातक छात्र छात्री द्वारा ग्रहण कर पदक्षेप आगामी दिन में देशर विकास में गुरुत्वपूर्ण भूमिका निर्वाह कर श्री मोदी कहते।
आज आपके परिवार के लोग प्राउड फील कर रहे हैं, वैसे ही मुझे भी आप सब पर गर्व है, क्योंकि ये आप सब केवल एक डिग्री नहीं ले रहे हैं, आप देश के लिए बहुत कुछ करने का सपने लेकर के यहाँ से निकल रहे हैं।
विभिन्न क्षेत्र में युववर्गों पर एवं नूतन सुजोग सृष्टि होउछि। सेमिकंडक्टर महाकाश एवं ड्रोन भली क्षेत्रगुडिक उपरे आलोकपात करि प्रधानमंत्री कहिछन्ति, भारत सब क्षेत्र में आत्मनिर्भर होबा पई कार्य करूछि।
आज भारत इकोनॉमिक सेल्फ रिलायंस, टेक्नोलॉजिकल सेल्फ रिलायंस, इंडस्ट्रियल सेल्फ रिलायंस, ऐसे हर सेक्टर में आत्मनिर्भर बनने के लिए काम कर रहा है। यही विकसित भारत की मजबूत नींव का सबूत है। इस मजबूत नींव पर आपको एक भव्य सुंदर विकसित भारत का निर्माण करना है।
सांप्रतिक सामाजिक गणमाध्यम जुगरे विभ्रांतिकर तथ्य ठार दूरे रहा श्री मोदी छात्र छात्री को परामर्श देते। दरमा पैकेज चाकरी किंबा सेने कार्य कर क्षेत्र सह अन्य स्थान को तुलना करने उचित नुहे श्री मोदी परामर्श देते। आसंता काली को आहरी अधिक सुंदर करने प्रत्येक दिन कार्य करने को श्री मोदी छात्र छात्री को आह्वान देते। समारोह शिक्षामंत्री प्रहलाद जोशी, आईआईटी दिल्ली बोर्ड अफ गवर्नन्स अध्यक्ष हरीश साल्भे और निर्देशक प्रोफेसर रंजन बानर्जी प्रमुख उपस्थित थिले। एहि अवसर रे श्री मोदी उच्च क्षमता संपन्न सुपर कंप्यूटिंग सुविधा परम ज्ञान शुभारंभ करिछन्ति। प्रतिभावान छात्र छात्री को राष्ट्रपति स्वर्ण पदक, निर्देशक स्वर्ण पदक एवं अन्यान्य पुरस्कार रे सम्मानित करा जायछि। केन्द्र समवाय मंत्री अमित शाह मुंबई रे नेशनल अर्बन कोऑपरेटिव फाइनान्स एंड डेवलपमेंट कॉर्पोरेशन लिमिटेड NUCFTCर नुआ कार्यालय आज उद्घाटन करिछन्ति। ए अवसर रे केतक पदक्षेप रे मध्य श्री शाह शुभारंभ करिछन्ति। ऑपरेशनल रिस्क मैनेजमेंट एवं रिजिलियंस उपरे एक कॉफी टेबल पुस्तक को मध्य श्री शाह उन्मोचन करिबा सह 6 समवाय बैंक रो प्रतिनिधि को सम्मानित करिछन्ति। से महाराष्ट्र राज्यस्तरीय अर्बन कोऑपरेटिव बैंक फेडरेशन और जिला संघगुडिकर प्रतिनिधि मानंक सह मध्य आलोचना करिवार कार्यक्रम रहिछि। भोपालठारे चलिथिबा ब्रिक्स सांस्कृतिक सम्मेलनी अवसर में गतकाल विदेशी प्रतिनिधि सहर विभिन्न ऐतिह्य और प्राकृतिक स्थली बुली देखिथिले। गोहर महल, इकबाल मैदान एवं मोती मस्जिद आदि सेमाने परिभ्रमण करिथिले। भान विहार जातीय उद्यान परिदर्शन करी वन्यप्राणी एवं समृद्ध जैव विविधता बुली देखिथिले। ईरान, चीन समेत अन्य देशगुडिकर प्रतिनिधि एथिरे अंशग्रहण करिथिले। ब्रिक्स सम्मेलनी अवसर में सांस्कृतिक तथा लोक संपर्क को मजबूत करिबा एभली गस्त उपयोगी सब्यस्त होईछि। ए प्रतिनिधि मंडली भोपाल गस्त को एक स्मरणीय अभिज्ञता भाव वर्णना करिबा सह स्थानीय लोकंक आतिथ्यता को उच्च प्रशंसा करिछन्ति। नोबेल विजेता तथा आमर जातीय संगीत रचयिता कवि गुरु रवींद्रनाथ टैगोरंक आज 85वां पुण्यतिथि। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଟିସା ଥାନା ଅନ୍ତର୍ଗତ ବୈରାଗଡ଼ର ଚାଲୁଞ୍ଜ ମୋର୍ଠାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ 11 ଜଣ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ବୈରାଗଡ଼ରୁ ଚମ୍ବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାଣ ହରାଇଥିବା 7 ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନଥିବା ପୁଲିସ୍ କହିଛି। ତେବେ ଦୁର୍ଘଟଣାର ତଦନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ବିହାରରୁ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଜିଆଇ ଟ୍ୟାଗ୍ ଯୁକ୍ତ ମିଥିଳା ମଖାନା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି ଦରଭଙ୍ଗାର ଚାଷୀଙ୍କଠାରୁ ସିଧାସଳଖ ଭାବେ ଏହା କ୍ରୟ କରାଯାଇଛି। ଏହାଦ୍ୱାରା ବଜାର ମୂଲ୍ୟ ତୁଳନାରେ ସେମାନେ 18% ଅଧିକ ଲାଭ ପାଇଛନ୍ତି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଗୋୟଲ କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ରାଜ୍ୟ ଅତିଥି ଭବନରେ ଆଜି ପ୍ରତିବାଦକାରୀ ଛାତ୍ର ପ୍ରତିନିଧି ମଣ୍ଡଳୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକରେ ସରକାରୀ ଅଧିକାରୀଙ୍କ ସହ 8 ଜଣିଆ ଛାତ୍ର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଗତ 2 ସପ୍ତାହ ଧରି ରାଞ୍ଚିଠାରେ ଛାତ୍ରଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ପ୍ରଥମ ଆନୁଷ୍ଠାନିକ ବୈଠକ ଗତ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିଲା। ପ୍ରତିକୂଳ ପାଗ ଓ କ୍ଷତିଗ୍ରସ୍ତ ରାସ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରୁ ବାଲତାଲ ଅଭିମୁଖେ ଶ୍ରୀ ଅମରନାଥ ଜୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖରାପ ପାଗ ଯୋଗୁଁ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ତେବେ ବାଲତାଲରୁ ଯାତ୍ରା ପୂର୍ବ ପରି ବଳବତ୍ତର ରହିଛି। ଇତିମଧ୍ୟରେ ଆଜି 1200ରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ପୂର୍ବରୁ ଦର୍ଶନ କରିଥିବା ଯାତ୍ରୀଙ୍କୁ ବାଲତାଲରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ୟୁକ୍ରେନ୍ର ରାଜଧାନୀ କିଭ୍ ନିକଟବର୍ତ୍ତୀ ଅଞ୍ଚଳରେ ରୁଷ ପକ୍ଷରୁ ଆଜି ପ୍ରତ୍ୟୁଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ 40 ଜଣଙ୍କର ମୃତ୍ୟୁ ହୋଇଛି। କିଭ୍ର ପୂର୍ବଭାଗ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ସେଠାକାର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚେଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ 3 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି ସର୍ବିଆର ରାଜଧାନୀ ବେଲଗ୍ରେଡ୍ ଗସ୍ତରେ ଯାଇଛନ୍ତି। ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ବିରୁଦ୍ଧରେ ଆନ୍ତର୍ଜାତିକ ସମର୍ଥନ ଲୋଡ଼ିବା ଶ୍ରୀ ଜେଲେନ୍ସ୍କିଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ୟୁକ୍ରେନ୍କୁ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ନେଇ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ରୁଷ ଉପରେ କଟକଣା ଲାଗୁ କରିବାକୁ ସର୍ବିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭୁସିଚ୍ ମନା କରିଦେଇଛନ୍ତି। କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଭାରତର ଅସ୍ମିତା ଚଲିହା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ କୋରିଆର ଅସାନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ସେମିଫାଇନାଲ୍ରେ ଅସ୍ମିତା ଅନ୍ୟ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଫାଇନାଲ୍ରେ ଅସ୍ମିତା ଏବଂ ଚୀନ୍ର କ୍ୟୁ ହାନ୍ଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। 20 ବର୍ଷରୁ କମ୍ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି। ଆମେରିକାର ୟୁଗେନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଶିଷ ଯାଦବ 74.09 ମିଟର ଜାଭେଲିନ୍ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏ ବର୍ଗରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣପଦକ ହାସଲ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ମୁମ୍ବାଇଠାରେ ଏନ୍ୟୁସିଏଫ୍ଡିସିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 85ତମ ପୁଣ୍ୟତିଥି ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଏବଂ କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଲେ ଭାରତର ଅସ୍ମିତା ଚଲିହା। ସମ୍ବାଦ ଶେଷ ହେଲା।